ॐ नमो भगवते वासुदेवाय
ॐ नमो भगवते वासुदेवाय
ॐ नमो भगवते वासुदेवाय
ॐ नमो भगवते वासुदेवाय
अष्टम स्कंद षोडश अध्याय श्लोक 46 वयोभक्षो व्रतमिदं वयोभक्षो व्रतमिदं चरेत् भीष्मो चनाद्रुतः चरेत् भीष्मो चनाद्रुतः पूर्ववद्गुरो यादग्निः जो व्यक्ति केवल दुग्धपान करी व्रतम इदम यही व्रत चरे पालन करिवे विष्णु अर्चन अद्भुत गभीर श्रद्धा एवं भक्ति सहकारे पूर्ववत पूर्व परी जुहु याद आहुति प्रदान करिवे अग्नि अग्नि रे ब्राह्मणा ब्राह्मण अनुकर च अपि ओ भोजये भोजन कराए शुक्र अनुवाद सुषमा भक्तिदान स्वामी प्रभुपाद महाराज द्वारा गजरे सुषमा गौरव स्वामी गौरव गभीर श्रद्धा और भक्ति सहकारे श्री विष्णु पर पूजा करी केवल मात्र दुग्ध पान द्वारा यही व्रत अवलंबन करिवे एवं पूर्वोक्त विधि अनुसार अग्नि आहुत प्रदान करिवे एवं ब्राह्मण मानको भोजन कराइबे ଆମର ଏଇ ପାଖାପାଖି ଅନେକ ଶ୍ଲୋକ କୌଣସି ଭାବାର୍ଥ ନାହିଁ ତ ଆମେ ଦୁଇ ତିନି ଶ୍ଲୋକ ଆଲୋଚନା କରିବା ଶ୍ଲୋକ 47 ଏବଂ କୁହ ପୂଜ୍ୟା ଦ୍ୱାଦଶାହଂପ୍ରୋପୟୋକୃତମ ହରେରାରାଧନ ହୋମ ମରଣ ଦ୍ୱିଜତର୍ପଣ ଅର୍ଥାତ୍ ପ୍ରତିଦିନ ଭଗବାନଙ୍କ ପୂଜା ନୈମିତ୍ତିକ କର୍ମ ହୋମ ଏବଂ ବ୍ରାହ୍ମଣ ଭୋଜନ କରାଇ ଏପରି ଭାବରେ ବରାବର 12 ଦିନ ପର୍ଯ୍ୟନ୍ତ ଏହି ପ୍ରୟୋଗ ପାଳନ କରିବେ ଆମେ ଏଇ ଦୁଇଟି ଶ୍ଲୋକ ଆଲୋଚନା କରିବା କାଲିଠୁ 48 ଶ୍ଲୋକ ଆଲୋଚନା ତେଣୁ ଇଏ ଯେଉଁ ପ୍ରୟବ୍ରତ ଏଇ 12 ଦିନ ଧରି ଏହି ପ୍ରୟବ୍ରତ ପାଳନ କରାଯିବ ତେଣୁ ଏହି ପ୍ରୟବ୍ରତର ବିଭିନ୍ନ ବିଧି କଶ୍ୟପୁନି ବର୍ଣ୍ଣନା କରୁଛନ୍ତି ଅଦିତିଙ୍କୁ କିଭଳି ଭାବରେ ଏ ଭଗବାନଙ୍କର ବିଷ୍ଣୁଙ୍କର ଆରାଧନା କରାଯିବ ତେଣୁ ଆମେ କୁହାଯାଇଛି ଯେ ଯାହା ଆରାଧନ ଆରାଧ୍ୟ ଭଗବାନ ବ୍ରଜେଶ ଆରାଧ୍ୟ ବିଭିନ୍ନ ପ୍ରକାର ଆରାଧ୍ୟ ଅଛନ୍ତି ଆରାଧ୍ୟ ଯୋଗ୍ୟ ବିଭିନ୍ନ ପ୍ରକାର ବସ୍ତୁ ବା ବିଭିନ୍ନ ପ୍ରକାର ବ୍ୟକ୍ତି ଅଛନ୍ତି ସବୁଠୁ ଶ୍ରେଷ୍ଠ ଆରାଧ୍ୟ ହେଉଛନ୍ତି ଭଗବାନ ବ୍ରଜେଶ ଆମର ପଦ୍ମପୁରାଣରେ କୁହାଯାଇଛି ଶିବଜୀ କହିଛନ୍ତି ପାର୍ବତୀ କହୁଛନ୍ତି ଯେ ଆରାଧନା ସର୍ବେଷାଂ ବିଷ୍ଣୁର ଆରାଧନା କର ଯେତେ ଆରାଧନା ଅଛି ସବୁଠୁ ଶ୍ରେଷ୍ଠ ଆରାଧନା ହେଉଛି ବିଷ୍ଣୁଙ୍କର ଆରାଧନା ଏସବୁ ବିଷ୍ଣୁ କତିରେ ଆସୁଛନ୍ତି ଭଗବାନ କୃଷ୍ଣ ଏଠୁ ଆରାଧନା କରି ଯେତେ ଅବତାର ସବୁ ଆସୁଛନ୍ତି ଏହାକୁ କୁହାଯାଉଛି ସ୍ୱାଂଶ ଅବତାର ଏମାନେ ସବୁ ବିଷ୍ଣୁ ଅବତାର ବିଷ୍ଣୁ ତତ୍ତ୍ୱରେ ଆସୁଛନ୍ତି ତେଣୁ ସେମାନେ କହୁଛନ୍ତି ଯେତେ ଆରାଧନା ଅଛି ସବୁଠୁ ଶ୍ରେଷ୍ଠ ଆରାଧନା ହେଉଛି ଆରାଧନା ସର୍ବେଷାଂ ବିଷ୍ଣୁର ଆରାଧନା ସର୍ବଶ୍ରେଷ୍ଠ ଆରାଧନା ହେଉଛି ବିଷ୍ଣୁ ଆରାଧନା
ସତ୍ୟମାନେ ଅଛନ୍ତି ବା ସତ୍ୟମାନେ ଉପକୂଳମାନେ ଆସୁଛନ୍ତି ସେମାନେ ଭଗବାନ ବିଷ୍ଣୁଙ୍କର ଆରାଧନା କରିବେ। କିନ୍ତୁ ଯେଉଁମାନେ ବିଭିନ୍ନ ଅନ୍ୟ ଗୁଣମାନଙ୍କରେ ଅଛନ୍ତି, ବିଶେଷ ଭାବରେ କର୍ମ ରଜମାନେ ଅଛନ୍ତି, ସେମାନେ ଭଗବାନ ବିଷ୍ଣୁଙ୍କର ଆରାଧନା କରିପାରନ୍ତି ନାହିଁ। ଭଗବତାର ସପ୍ତର ସଂଧ୍ୟାରେ ଅର୍ଜୁନ ଯେଉଁ ପଚାରିଛନ୍ତି, ଯେଉଁମାନେ ପ୍ରକୃତରେ ଯେ ଶାସ୍ତ୍ରବିଦ ସୂର୍ଯ୍ୟ ଯଜନ୍ତେ ସଭ୍ୟାନିତା ତେଷା ନିଷ୍ଠା ତୁକା କୃଷ୍ଣ ସତ୍ୟ ମହାପ ରଜସ୍ତମ। ଆମର ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ପ୍ରକୃତରେ ଭଗବାନ ବିଷ୍ଣୁଙ୍କର ଆରାଧନା କରିବା କଥା, କିନ୍ତୁ ଅନ୍ୟମାନଙ୍କର କାହିଁକି ଆରାଧନା କରାଯାଉଛି? ତେଣୁ ଏଇ ଯେଉଁ ପ୍ରଶ୍ନ ଯଦି କରାଯିବ, ସେ ପ୍ରଶ୍ନ ଭଗବାନ ବିଷ୍ଣୁ ଉତ୍ତର ଦେଉଛନ୍ତି ଯେ ତ୍ରିବିଧ ଭଗତି ଶ୍ରଦ୍ଧା ଦେହି ନାମ ସାର ସ୍ୱଭାବ ସାତିକି ରାଜସ୍ତୈବ କାମ ସେ ଚିତ ସମସ୍ତେ ଭୂତରେ ଅଛନ୍ତି। ତାଙ୍କର ସ୍ୱାଭାବିକ ଭାବରେ ତିନି ପ୍ରକାର ଶ୍ରଦ୍ଧା ରହିଛି, କାରଣ ଏ ଭୂତ ତିନୋଟି ଭୂମିରେ ରହିଛି ସତ୍ୟ ରଜତମ, ତେଣୁ ସେହିଭଳି ଭାବରେ ତିନି ଜଣ ତିନି ପ୍ରକାର ଶ୍ରଦ୍ଧା ସମସ୍ତଙ୍କର ରହିଛି। ପଶୁପକ୍ଷୀଙ୍କୁ ଆରମ୍ଭ କରିକି ଉନ୍ନତ ମାନବ ପର୍ଯ୍ୟନ୍ତ ବା ଉନ୍ନତ ଯେତେ ଜୀବ ଅଛନ୍ତି ସମସ୍ତ ପର୍ଯ୍ୟନ୍ତ ସମସ୍ତଙ୍କର ଏଇ ତିନି ପ୍ରକାର ଶ୍ରଦ୍ଧା ରହିଛି। ତ୍ରିବିଧା ଭଗତି ଶ୍ରଦ୍ଧା ଦେହି ନାମ ସାର ସ୍ୱଭାବନା, ଦେହି ଯେଉଁମାନେ ଶରୀର ଧାରଣ କରିଛନ୍ତି ବା ଦେହ ଧାରଣ କରିଛନ୍ତି, 84 ପ୍ରକାର ଦେହ ଅଛି, ତେଣୁ ସମସ୍ତଙ୍କର ତିନି ପ୍ରକାର ଶ୍ରଦ୍ଧା ରହିଛି। ତ୍ରିବିଧା ଭଗତି ଶ୍ରଦ୍ଧା ଦେହି ନାମ ସାର ସ୍ୱଭାବନା, ସେସବୁ କ'ଣ କ'ଣ ନା ସାତିକି ରାଜସୀ ଚଳିବ ତାମସୀ ଚେତିତାଂଶ, ଏ ତିନି ପ୍ରକାର। ଆମର ସବୁ ସ୍ତରରେ ଆମେ ଦେଖିବା ସ୍ଥାବର ଅସ୍ଥାବର ଜୀବିତ ନିର୍ଜୀବ ସବୁ ଯେକୌଣସି ସ୍ତରରେ ଆମେ ଦେଖିବା ତିନି ପ୍ରକାର ତିନୋଟି ପ୍ରକାର କ୍ୟାଟେଗୋରି ଅଛି, ତିନୋଟି ଶ୍ରେଣୀରେ ଅଛି। ଗୋଟେ ହେଉଛନ୍ତି ଅଧମ ଶ୍ରେଣୀ, ଗୋଟେ ହେଉଛନ୍ତି ମଧ୍ୟମ ଶ୍ରେଣୀ, ଆଉ ଗୋଟେ ହେଉଛି ଉତ୍ତମ ଶ୍ରେଣୀ। ସବୁ କ୍ୟାଟେଗୋରିରେ ପଶୁ ପକ୍ଷୀ ଆମର ମାନେ ଏତିକି ଭୂମି ଜଳ ଅଗ୍ନି ସବୁ କ୍ୟାଟେଗୋରିରେ ଅଗ୍ନି କଥା ଆମେ କହିବୁ, କିନ୍ତୁ ସବୁଥିରେ ଅଛି ତିନି ପ୍ରକାର କ୍ୟାଟେଗୋରି ବା ତିନି ପ୍ରକାର ଶ୍ରେଣୀ ରହିଛି। ତେଣୁ ଏଇ ତିନି ପ୍ରକାର ଶ୍ରେଣୀ କେମିତି ହେଉଛି ନା ଏଇ ତିନୋଟି କାରଣ ରହୁଛି। ଯେଉଁମାନେ ତମଗୁଣାଚ୍ଛନ୍ନ ରହୁଛନ୍ତି ସେମାନେ ହେଉଛନ୍ତି ସବୁଠୁ ଅଧମ ସ୍ତର, ଯେଉଁମାନେ ରଜଗୁଣର ଦ୍ୱାରା ବଶବର୍ତ୍ତୀ ହେଉଛନ୍ତି ସେମାନେ ହେଉଛନ୍ତି ମଧ୍ୟମ ସ୍ତରର, ଏବଂ ଯେଉଁମାନେ ସତ୍ୟଗୁଣର ବଶବର୍ତ୍ତୀ ହେଉଛନ୍ତି ସେମାନେ ହେଉଛନ୍ତି ଉତ୍ତମ ସ୍ତରର। ତେଣୁ ଭଗବାନ କହୁଛନ୍ତି ତିନି ପ୍ରକାର ଯଜନ୍ତେ ସାତ୍ତ୍ୱିକା ଦେବା, ଯେଉଁମାନେ ସାତ୍ତ୍ୱିକ ସ୍ତରରେ ଅଛନ୍ତି ସେମାନେ ବିଭିନ୍ନ ଦେବାଦେବୀ ପୂଜା କରନ୍ତି, ଯଜନ୍ତି ସାତ୍ତ୍ୱିକା ଦେବା। ତାପରେ ଯଜନ୍ତି ସାତ୍ତ୍ୱିକା ଦେବା ରାକ୍ଷସା ହେଉଛନ୍ତି କେଉଁମାନେ ନା ଯକ୍ଷ ରାକ୍ଷସ, ଯେଉଁମାନେ ରଜଗୁଣର ଯକ୍ଷ ଯକ୍ଷ ରାକ୍ଷ ଏମାନଙ୍କର ପୂଜା କରୁଛନ୍ତି, ଯେଉଁମାନେ ରଜଗୁଣରେ ରହୁଛନ୍ତି ଯକ୍ଷ ରାକ୍ଷମାନଙ୍କ ପୂଜା କରୁଛନ୍ତି, ରାକ୍ଷସ ମାନଙ୍କର ପୂଜା, ଏସବୁ ଯଜଗୁଣର। ଏବଂ ଚମଗୁଣର କେଉଁମାନେ ପୂଜା କରୁଛନ୍ତି ନା ପ୍ରେତ ଭୂତ ମନସ୍ଥାନି ଜନତେ କାମ ସାଧନ, ପ୍ରେତ ଭୂତ ପ୍ରେତ ଚେଷୀ, ଏବଂ ଯେଉଁମାନେ ଚମଗୁଣର ସବୁ ଅଛନ୍ତି ସେମାନେ ସେ ପୂଜା କରୁଛନ୍ତି। ତେଣୁ ସବୁଠାରୁ ଶ୍ରେଷ୍ଠ ପୂଜା ହେଉଛି ଶିବଜୀ କହୁଛନ୍ତି ପାର୍ବତୀଙ୍କୁ ଯେ ଆରାଧନା ନାମ ସର୍ବେଶାନ ବିଷ୍ଣୁର ଆରାଧନା କରେ। ପ୍ରକୃତରେ ମାନବ ଜଣେ ଜଣ ପାଇଛି ମାନେ ତାର ପ୍ରକୃତରେ ବିଷ୍ଣୁଙ୍କର ଆରାଧନା କରିବା କଥା, ଯଦିଓ ବିଷ୍ଣୁ ହେଉଛନ୍ତି ସତ୍ୟଗୁଣ ଅବତାର ଏବଂ ବ୍ରହ୍ମା ହେଉଛନ୍ତି ରଜଗୁଣର ଅବତାର, ଶିବଜୀ ହେଉଛନ୍ତି ତମଗୁଣର ଅବତାର, ଏ ତିନି ଗୁଣର ଅବତାର। କିନ୍ତୁ ଯଦିଓ ବିଷ୍ଣୁ ସତ୍ୟଗୁଣର ଅବତାର ତଥାପି ସେ ସତ୍ୟଗୁଣ ଦ୍ୱାରା ପ୍ରଭାବିତ ହୁଅନ୍ତି, ସେ ସତ୍ୟଗୁଣର ଉର୍ଦ୍ଧ୍ୱରେ ଶୁଦ୍ଧ ସତ୍ୟ ସ୍ତରରେ ଭଗବାନ ବିଷ୍ଣୁ ରହୁଛନ୍ତି। ତେଣୁ ଶିବଜୀ କହୁଛନ୍ତି ଯେତେ ଆରାଧନା ସବୁଠାରୁ ଶ୍ରେଷ୍ଠ ଆରାଧନା ହେଉଛି ବିଷ୍ଣୁଙ୍କର ଆରାଧନା କର, ଏବଂ ତସ୍ମାତ୍ ପରତମ ଦେବୀ ଯଦି ସମର୍ଥନ ତାପରେ ବିଷ୍ଣୁଙ୍କର ଆରାଧନା ଆହୁରି ପୂଜା ହେଉଛି କ'ଣ ନା ତଦିଆନା, ଯେଉଁମାନେ ଭଗବାନଙ୍କର ଭକ୍ତ ତତ୍ ଭଗବାନଙ୍କ ଯେଉଁମାନେ ତତ୍ ଭକ୍ତ ତଦିଆନା ବୋଲି କହିଲେ ସେମାନଙ୍କର ଭକ୍ତଙ୍କର ଆରାଧନା ଭଗବାନଙ୍କର ଆରାଧନାରୁ ଆମର ଭଗବାନ ମଧ୍ୟ ନିଜେ କହିଛନ୍ତି, ଶ୍ରୀମଦ୍ ଭାଗବତଙ୍କୁ ପ୍ରଣା କରିଛନ୍ତି, କହୁଛନ୍ତି ଉଦ୍ଧବଙ୍କୁ ଯେ ମୋ ଭକ୍ତ ପୂଜା ଅଧିକା, ମୋର ଭକ୍ତ ମୋଟା ପୂଜାଠାରୁ ଅଧିକା। କିନ୍ତୁ ଏଥିରେ ଏକ ସୂକ୍ଷ୍ମ ଜିନିଷ ରହିଛି, ସେମାନେ କହନ୍ତି ଯେଉଁମାନେ ମାୟାବାଦୀ, ସେମାନେ ତାଙ୍କର ଶିଷ୍ୟମାନେ ଯେତେବେଳେ ତାଙ୍କୁ ପୂଜା କରନ୍ତି ସେମାନେ ନିଜକୁ ଭଗବାନ ବୋଲି ଗ୍ରହଣ କରନ୍ତି। କାରଣ ଭଗବାନଙ୍କର ଯେଉଁମାନେ ଭକ୍ତ ତାଙ୍କୁ ଭଗବାନ ପାଇଁ ପୂଜା କରିବାର ଅଛି, ଭଗବାନଙ୍କୁ ଯେଉଁଭଳିଆ ପୂଜା କରାଯାଉଛି ଭଗବାନ ଭକ୍ତ ମଧ୍ୟ ସେଇଭଳିଆ ପୂଜା କରାଯାଉଛି। କିନ୍ତୁ ତା ମଧ୍ୟରେ ଭକ୍ତ ଭଗବାନ ହେଲେ ଇଏ ଏଥିରେ ଗୋଟେ ସୂକ୍ଷ୍ମ ପ୍ରଭେଦ ରହିଛି, ସୂକ୍ଷ୍ମ ଡିଫରେନ୍ସ ବା ପ୍ରଭେଦ ରହିଛି। ସେଇ ଜିନିଷଟା ଯେଉଁମାନେ ମାୟାର ଭକ୍ତ ନେଇକି ରହିଛନ୍ତି ସେମାନେ ଜାଣିପାରନ୍ତି ନାହିଁ ଯେ ସେମାନେ ଯଦିଓ ଭଗବାନଙ୍କର ସେମାନେ ଭଗବାନ ବିଷୟରେ କହୁଛନ୍ତି, ତାଙ୍କ ଶିଷ୍ୟମାନଙ୍କୁ ଭଗବାନ ବିଷୟରେ କହୁଛନ୍ତି, କିନ୍ତୁ ତା ନୁହଁ ଯେ ସେମାନେ ଭଗବାନଙ୍କ ସହିତ ସମାନ ହେବେ। ଯେ ମାୟାର ଫିଲୋସଫି ହେଉଛି କ'ଣ, ଆମର ଏଇ ଯେଉଁ ବୈଷ୍ଣବ ଫିଲୋସଫି ଇଏ ହେଉଛି ମାୟାବାଦ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରାଯାଉଛି। ତେଣୁ ଭାଇ ଚୈତନ୍ୟ ମହାପ୍ରଭୁ କହିଛନ୍ତି ମାୟାବାଦୀ ଭାଷ ଶୁଣିଲେ ହୟ ସର୍ବନାଶ। ମାୟା ବୋଲି କ'ଣ ଭାବନ୍ତି ନା ଏମିତି ଭଗବାନ ମଧ୍ୟ ମାୟା ବୋଲି ସେମାନେ ଭାବନ୍ତି। ଭଗବତର ସପକ୍ଷରେ କହିଛନ୍ତି ଯେ ଅବ୍ୟକ୍ତ ବ୍ୟକ୍ତି ମାନ୍ୟତେ ମା ଅବୁଧ୍ୟା ପରମ ମମ ଅନୁତମ। ଯେଉଁମାନେ ବୁଦ୍ଧିହୀନ ବ୍ୟକ୍ତି ଅବୁଧ୍ୟା ସେମାନେ କ'ଣ ଭାବନ୍ତି ନା ଭଗବାନ ହେଉଛନ୍ତି ଅବ୍ୟକ୍ତ, ତାଙ୍କର କୌଣସି ରୂପ ନାହିଁ। କିନ୍ତୁ ସେ ଯେତେବେଳେ ଗୋପୀଜକୁ ଆସନ୍ତି ସେତେବେଳେ ଏଇ ଗୁଣର ବସବତୀ ହେଇକି ସେ ଗୋଟେ ବ୍ୟକ୍ତ ହୁଅନ୍ତି ବା ଗୋଟେ ରୂପ ଗ୍ରହଣ କରନ୍ତି, ଅବ୍ୟକ୍ତ ବ୍ୟକ୍ତ ମା। ଏସବୁ ପ୍ରକୃତ ଯେଉଁମାନେ ଅବୁଦ୍ଧ ବ୍ୟକ୍ତି ଯେଉଁମାନେ ବୁଦ୍ଧିହୀନ ବ୍ୟକ୍ତି ସେମାନେ ଏଇ ଭଳି ଚିନ୍ତା କରନ୍ତି ମାନ୍ୟତି ମା ମନ ଭଗବାନ ଯେ ପରମ ଭାବ ଭଗବାନ, ଭଗବାନଙ୍କର ପ୍ରକୃତ ଭାବଟାକୁ ସେମାନେ ଜାଣିପାରନ୍ତି ନାହିଁ ଯେ ଭଗବାନ ହେଉଛନ୍ତି ଏ ତ୍ରିଗୁଣର ଉର୍ଦ୍ଧ୍ୱରେ ଏବଂ ତାଙ୍କର ଗୋଟେ ସବିଶେଷ ରୂପ ଅଛି ସେ କଥା ସେମାନେ ଜାଣିପାରନ୍ତି। କିନ୍ତୁ ଯେଉଁମାନେ ମାୟାବାଦୀ ସେମାନେ ଭାବନ୍ତି କ'ଣ ନା ଆମେ ଏ ଭୌତିକ ଜଗତରେ ଆମେ ହେଉଛି ଭଗବାନଙ୍କର ଅଂଶ, ମୟ ମହାଂଶ ଜୀବନ ସନାତନ, ଆମେ ହେଉଛୁ ଭଗବାନଙ୍କର ଅଂଶ, ତେଣୁ ଆମେ କୌଣସି କାରଣରୁ ଏଇ ତ୍ରିଗୁଣ ଭିତରେ ରହିଯାଇଥିବା ହେତୁ ଆମେ ଆମର ଭଗବତାକୁ ହରାଇ ଦେଇଛୁ। କିନ୍ତୁ ଯେତେବେଳେ ବିଭିନ୍ନ ଉପାସନା ମାଧ୍ୟମରେ ଆମେ ଯେତେବେଳେ ଏଇ ଗୁଣରୁ ମୁକ୍ତ ହେବା ସେତେବେଳେ ଆମେ ପୁଣି ଭଗବାନ ହେଇଯିବା, ଏଇ ଧାରଣାଟା ସେମାନେ ଭାବି। ତେଣୁ ଯେତେ ଦେଖିବା ମନ୍ଦିର କରା ହେଉଛି ଆମର ଇଏ ହେଉଛି ମନ୍ଦିର, କିନ୍ତୁ ଦେଖିଲା ସେଠି ଭଗବାନଙ୍କର ମୂର୍ତ୍ତି ନାହିଁ, ସେଠି ଗୁରୁଦେବଙ୍କ ମୂର୍ତ୍ତି ଅଛି, କିନ୍ତୁ ସିଏ ହେଉଛି ମାୟାବାଦୀ ମାୟାବାଦୀ ସଂସ୍ଥାରେ ପୂଜା କରିବେ। ଗୁରୁ ଯଦିଓ ଭଗବାନ ପୂଜିତ ହେଲେ କିନ୍ତୁ ସେ ଭଗବାନ ହୁଅନ୍ତି, ଆମର ବିଶ୍ୱନାଥ ଚକ୍ରଟାକୁ ତାଙ୍କର ଗୁରୁବାସ ଠାକୁର ସେ କହୁଛନ୍ତି ସାକ୍ଷାତ ଧରିତ୍ରୀନ ସମସ୍ତ ଶାସ୍ତ୍ର, ସିଏ ହେଉଛନ୍ତି ସାକ୍ଷାତ ଧରି ସମସ୍ତ ଶାସ୍ତ୍ରରେ ତାକୁ କୁହାଯାଉଛି ସାକ୍ଷାତ ଧରିତ୍ରୀନ ସମସ୍ତ ଶାସ୍ତ୍ରୀ। କିନ୍ତୁ ପ୍ରବଞ୍ଚ ପ୍ରିୟଦତାସ୍ୟ ସେ ଯୋଉ ଯଦିଓ ସବୁ ଶାସ୍ତ୍ରରେ କୁହାଯାଉଛି ସିଏ ହେଉଛନ୍ତି ଭଗବାନ ହରି ଭଳି ଭଗବାନ ହରି ଭଳି ଗୁରୁଦେବ, କିନ୍ତୁ ସିଏ ହେଉଛନ୍ତି କିନ୍ତୁ ପ୍ରବୃଦ୍ଧ ପ୍ରିୟ ଏବଂ ଦଶ୍ୟ ଭଗବାନଙ୍କର ସେ ହେଉଛନ୍ତି ପ୍ରିୟ ବା ଭଗବାନଙ୍କର ସେ ହେଉଛନ୍ତି ଭକ୍ତ, ଇଏ ହେଉଛି ତପା। କିନ୍ତୁ ଯେଉଁମାନେ ମାୟାବାଦୀ ଶାସ୍ତ୍ରରେ ଅଛନ୍ତି ସେମାନେ ଜାଣିପାରନ୍ତି ନାହିଁ ଯେ ଗୁରୁଦେବ ଆଉ ଭଗବାନ ହେଉଛନ୍ତି କି ତପା ସେମାନେ ଜାଣିପାରନ୍ତି ନାହିଁ। ତେଣୁକରି ତାଙ୍କର ସେମାନେ ଯେଉଁ ତଥାକଥିତ ମନ୍ଦିର ସବୁ ରହିଛି ସେ ମନ୍ଦିରରେ ଭଗବାନଙ୍କର ବିଗ୍ରହ ନାହିଁ, ତାଙ୍କ ଗୁରୁଦେବଙ୍କ ବିଗ୍ରହ ରଖିକି କିନ୍ତୁ ଏହି ହେଉଛି ଭଗବାନ। ତେଣୁ ଯେଉଁମାନେ ପ୍ରକୃତରେ ଆରାଧନା ଯଦିଓ କହିଯାଉଛି ଭକ୍ତଙ୍କର ପୂଜା ଭଗବାନଙ୍କ ପୂଜାଠାରୁ ଅଧିକ, ତାହା କହୁ ଯେ ସେ ଭଗବାନ ହେବ, ଇଏ ହେଉଛି ବହୁତ ସୂକ୍ଷ୍ମ ତପାତ ସବୁ ରହିଛି, ଏହାକୁ ସମସ୍ତେ ବୁଝି ଏତେ ସହଜରେ ବୁଝିହେବ। ସେଥିପାଇଁ ଚୈତନ୍ୟ ମହାପ୍ରଭୁ ଯେଉଁ ଫିଲୋସଫି ଦେଇଛନ୍ତି ତାଙ୍କ ପୂର୍ବରୁ ସେ ଦର୍ଶନ କେହି ଦେଇନଥିଲେ, ସେ ହେଉଛି ଅଚିନ୍ତ୍ୟ ଭେଦାଭେଦ ତତ୍ତ୍ୱ, ଅଚିନ୍ତ୍ୟ ଆମେ ଚିନ୍ତା କରିପାରିବା ନାହିଁ, ସେଥିରେ ଭେଦ ଅଛି ପୁଣି ଭେଦ ନାହିଁ, ଭେଦ ଅଭେଦ ଦୁଇ ପ୍ରକାର ଜିନିଷ ରହିଛି। ତେଣୁ ଚୈତନ୍ୟ ମହାପ୍ରଭୁ ଆସିବା ପୂର୍ବରୁ ଯେତେ ସବୁ ଦର୍ଶନ ଥିଲା, ଆମର ବୈଷ୍ଣବ ଦର୍ଶନ ମଧ୍ୟ ଚାରି ପ୍ରକାର ଯେଉଁ ବୈଷ୍ଣବ ଦର୍ଶନ ରହିଛି, ଶ୍ରୀ ବ୍ରହ୍ମ ରୁଦ୍ର ସନକ ଚାରି ପ୍ରକାର ବୈଷ୍ଣବ ଦର୍ଶନ ରହିଛି, ସେ ଦର୍ଶନ ମଧ୍ୟ କିଛି କିଛି ତଫାତ ରହିଥିଲା, ସେ ପୂର୍ଣ୍ଣ ଦର୍ଶନ ନଥିଲା। କିନ୍ତୁ ମହାପ୍ରଭୁ ଆସିକିରି ସେ ପ୍ରକୃତ ଦର୍ଶନ ବା ପ୍ରକୃତ ତଥ୍ୟ ସେ ପ୍ରଦାନ କରିଛନ୍ତି, ପ୍ରକୃତ ତତ୍ତ୍ୱ ଦେଇଛନ୍ତି, ଯାହାକି ଅଚିନ୍ତ୍ୟ ଭେଦାଭେଦ ତତ୍ତ୍ୱ ବୋଲି କହିଲେ। ତେଣୁ ଏଇଟା ଜାଣିବା ଯେ ପ୍ରକୃତରେ ସବୁଠୁ ଶ୍ରେଷ୍ଠ ଆରାଧନା ହେଉଛି ଭଗବାନ ବିଷ୍ଣୁଙ୍କ ଆରାଧନା, ଏବଂ ଭଗବାନ ବିଷ୍ଣୁଙ୍କ ଆରାଧନା ଅପେକ୍ଷା ଆହୁରି ଅଧିକ ଉନ୍ନତର ଆରାଧନା ହେଉଛି ଚୈତନ୍ୟ ମହାପ୍ରଭୁ କହିଲେ ଆରାଧନା ନାମ ସର୍ବେଶାନ ବିଷ୍ଣୁ। ମହାପ୍ରଭୁ କହିଲେ ଯେ ଆରାଧ୍ୟ ଭଗବାନ ବ୍ରଜେଶ, ଭଗବାନ ଚୈତନ୍ୟ ମହାପ୍ରଭୁ ଚୈତନ୍ୟ ଚୈତନ୍ୟ ବର୍ଣ୍ଣନା କରାଯାଇଛି ଯେ ବିଷ୍ଣୁ ତତ୍ତ୍ୱ ଯେଉଁ ରହିଛନ୍ତି ସମସ୍ତଙ୍କର ପଞ୍ଚାବନଟି ଗୁଣ ରହିଛି। ବ୍ରହ୍ମା ଓ ସେ ଜୀବ ତତ୍ତ୍ୱରେ ଯାଉଛନ୍ତି, ତାଙ୍କର ପଚାଶଟି ଗୁଣ ରହିଛି। ଭଗବାନଙ୍କର ଯଦି ଗୁଣ ହେଉଛି ଅନନ୍ତ, କିନ୍ତୁ ତାକୁ ଯଦି ଚଉଷଠି ଧରାଯିବ, ଚଉଷଠି ଗୁଣ ବା ଚଉଷଠି କଳା ବୋଲି କୁହାଯାଏ ଭଗବାନଙ୍କର, ତେଣୁ ବ୍ରହ୍ମାଙ୍କର ସେ ପଚାଶଟି ଗୁଣ ପର୍ଯ୍ୟନ୍ତ ସେ ଯାଇପାରିବେ, ତାଠାରୁ ଉପରେ ଯାଇପାରିବେ ବ୍ରହ୍ମ। ଏବଂ ଭଗବାନ ପାଖରେ ସେସବୁ ପୂର୍ଣ୍ଣ ଭାବ ରହିଛି, ଏଇ ଯେଉଁ ପଚାଶଟି ଗୁଣ ବ୍ରହ୍ମାଙ୍କ ପାଖରେ ଅଛି ସେ ପଚାଶଟି ଗୁଣ ଭଗବାନଙ୍କ ପାଖରେ ପୂର୍ଣ୍ଣ ରୂପରେ ଅଛି, କିନ୍ତୁ ବ୍ରହ୍ମାଙ୍କ ପାଖରେ ଆଂଶିକ ରୂପରେ ଅଛି। ବ୍ରହ୍ମା ଦେଖିବା ଆମେ କେତେ ଶକ୍ତିଶାଳୀ, ଯେଉଁମାନେ ଅସୁରମାନେ ସେମାନେ ବ୍ରହ୍ମାଙ୍କୁ ଆରାଧନା କରନ୍ତି, ଆମେ ଜାଣିଛେ ହିରଣ୍ୟକଶିପୁ ଏମାନେ ସବୁ ବ୍ରହ୍ମାଙ୍କୁ ଆରାଧନା କରିକି ଏତେ ବଳ ଏତେ ଶକ୍ତି ପାଇକରି ସମସ୍ତ ଦେବତାମାନଙ୍କୁ ସେ ଅଧୀନ ରଖିଥିଲେ ହିରଣ୍ୟକଶିପୁ, ବ୍ରହ୍ମାଙ୍କର ବରଟ ହୋଇଥିଲେ। ଏବଂ ଆମେ ଦେଖିବା ଯେଉଁ ରହିଛନ୍ତି ବହୁତ ଅସୁରମାନେ ଅଛନ୍ତି, ବ୍ରହ୍ମା କିଏ ଶିବଙ୍କର ମଧ୍ୟ ବର ପାଉଛନ୍ତି, ତେଣୁ ବ୍ରହ୍ମା କେତେ ପ୍ରକାର ଉନ୍ନତ ସ୍ଥିତିରେ ଅଛନ୍ତି ଆମେ ସେଇଠୁ ଅନୁମାନ କରିପାରିବା। ହିରଣ୍ୟକଶିପୁ ଯେଉଁ ବର ଦେଇଥିଲେ ମାନେ ସେ କହିଲେ ମୁଁ ବରମ ବରମ ମୃତ୍ୟୁ ଭାବେ ମାନେ ଆପଣଙ୍କ ସୃଷ୍ଟିର କାହା ଦ୍ୱାରା ମୁଁ ମୃତ୍ୟୁବରଣ କରିବିନି, ବ୍ରହ୍ମାଙ୍କ ଠାରୁ ବର ପ୍ରାପ୍ତ ହେଲି ହିରଣ୍ୟକଶିପୁ। ତେଣୁ ବ୍ରହ୍ମା ଏତେ ବିରାଟ ବିରାଟ ବର ଦେଇଛନ୍ତି, ମାନେ ସେ କହିଲେ ମୁଁ ଦିନରେ ମରିବିନି, ରାତିରେ ମରିବିନି, ଭୂମିରେ ମରିବିନି, ଜଳରେ ମରିବିନି, ଘରେ ମରିବିନି, ବାହାରେ ମରିବିନି, ବିଭିନ୍ନ ପ୍ରକାର ସତ ରଖିଲେ ଏବଂ ବ୍ରହ୍ମା ସବୁକୁ ପ୍ରଦାନ କଲେ, ମାନେ ଏଇଥିରେ ମୁଁ ଜାଣିବା ବ୍ରହ୍ମାଙ୍କର କେତେ ଶକ୍ତି ରହିଛି। କିନ୍ତୁ ବ୍ରହ୍ମା ଶିବ ଆଦି ଯେତେ ଦେବତାମାନଙ୍କର ଯେଉଁ ଶକ୍ତି, ସେ ଶକ୍ତି ପ୍ରତି ପ୍ରକୃତରେ ସେ ଭଗବାନଙ୍କୁ ପ୍ରାପ୍ତ ହୁଅନ୍ତି। ବ୍ରହ୍ମା ଯେଉଁ ବର ଶବ୍ଦରେ ସେ ବରକୁ ସବୁ ଭଗବାନ ରକ୍ଷା କରିଛନ୍ତି, ସେଥିପାଇଁ ଯେତେବେଳେ ମହାପ୍ରଭୁ ମାନେ ନୃସିଂହଦେବ ଆବିର୍ଭାବ ହେଇଛନ୍ତି ଭାଗବତରେ ସୁଖଦେବ ଗୋସ୍ୱାମୀ ସେ କଥା କହୁଛନ୍ତି ଯେ ସତ୍ୟମ ବିଧାତ୍ମ ନିଜଭୂତ ବାସ୍ତ, ଏମାନେ ସବୁ ଭଗବାନଙ୍କ ନୃତ୍ୟ, ଏକଲେ ଈଶ୍ୱର କୃଷ୍ଣ ଆର ସବୁ ନୃତ୍ୟ, ଭଗବାନ କୃଷ୍ଣ ହେଉଛନ୍ତି ଏକମାତ୍ର ଈଶ୍ୱର, ଆଉ ସମସ୍ତ ହେଉଛନ୍ତି ତାଙ୍କର ସେବକ। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ସତ୍ୟମ ବିଧାତ୍ମ ନିଜଭୂତ ବାସ୍ତ, ନିଜ ନୃତ୍ୟ କହିବେ ବହୁତ ପ୍ରକାର ଅଛନ୍ତି, ଖାଲି ଯେ ବ୍ରହ୍ମାଣ୍ଡର କଥାକୁ ସତ୍ୟ କରିବା ପାଇଁ ସେ ଆସିଛନ୍ତି ଭଗବାନ ନୁହଁ, ନାରଦମୁନି ମଧ୍ୟ କହିଥିଲେ, ଆପଣମାନେ ଜାଣିଥିବେ ଯେତେବେଳେ ଦେବତାମାନେ ନେଇଯାଉଥିଲେ ହିରଣ୍ୟକଶିପୁଙ୍କର ପତ୍ନୀ କୈଳାସକୁ ନେଇଯାଉଥିଲେ, ସେ ସମୟରେ ନାରଦମୁନି ମଧ୍ୟ କହିଛନ୍ତି ତମେ ତାଙ୍କର ଗର୍ଭରେ ଯିଏ ଅଛନ୍ତି ତାଙ୍କୁ ତମେ ହତ୍ୟା କରିପାରିବ ନାହିଁ, ସେ ହେଉଛନ୍ତି ଭଗବାନଙ୍କ ଠାରୁ ସୁରକ୍ଷିତ। ତେଣୁ ସେ ନାରଦମୁନିଙ୍କ ପ୍ରତି ମଧ୍ୟ ରକ୍ଷା କରିଛନ୍ତି। ଏବଂ ସନକ ସନାତନ ସନାତନ ସନତ କୁମାର ଚାରି କୁମାର ସିଏ ଯେତେବେଳେ ଯାଇଥିଲେ ବୈକୁଣ୍ଠ ଲୋକଙ୍କୁ ସେ ଯେତେବେଳେ ଅଭିଶାପ ପ୍ରଦାନ କରିଛନ୍ତି, ସେ ଅଭିଶାପ କରିଛନ୍ତି ସେ ତମେ ଦୈତ୍ୟ ଉପରେ ପୃଥିବୀକୁ ତମେ ପତନ ଅସୁର ଜନ୍ମ ପ୍ରାପ୍ତ ହେବ, ତେଣୁ ସେ କଥା ମଧ୍ୟ ଭଗବାନ ରକ୍ଷା କରିଛନ୍ତି ସମସ୍ତଙ୍କ କଥା ସେଥିପାଇଁ କହିଲେ ସତ୍ୟ ବିଧାତ ନିଜ ଭୂତ ଆସିଥିଲେ। ଏବଂ ବ୍ୟାକ୍ତି ଚବ୍ଦରେ ଆମର ଶିବସ୍ୱାମୀ ଆଉ ବିଷ୍ଣୁ ଚକ୍ରବର୍ତ୍ତୀ କହୁଛନ୍ତି, ବିଶେଷ ଶିବସ୍ୱାମୀ କଥା କହିଛନ୍ତି ଯେ ଚ ଶବ୍ଦ ଅର୍ଥ ହେଉଛି ଯେ ଭଗବାନଙ୍କର ନିଜ କଥାକୁ ମଧ୍ୟ ସତ୍ୟରେ ରକ୍ଷା କରିଛନ୍ତି, ଭଗବାନ ଯେତେବେଳେ ମାନେ ପ୍ରତିଶ୍ରୁତି ଦେଇଛନ୍ତି ଓ ତେୟା ପ୍ରତିଜ୍ଞାନୀ ନାମ ଭକ୍ତ ଖଣୁଛନ୍ତି। ତେଣୁ ଭଗବଦ୍ଗୀତାର ସେଇ କଥା ମଧ୍ୟ ସତ୍ୟରେ ପରିଣତ କରିବା ପାଇଁ ଭଗବାନ ଆସୁଛନ୍ତି। ସତ୍ୟ ବିଧାୟକ ନିଜ ଭୂତ ଭାଷ ତେଣୁ ଇଏ ବ୍ରହ୍ମାଙ୍କର ଶକ୍ତି ଏ ଭଗବାନଙ୍କର ପୂର୍ଣ୍ଣ ଶକ୍ତି ରହିଛି। ତା ଦେହରୁ 50 ପର୍ଯ୍ୟନ୍ତ 50 ଗୁଣ ବ୍ରହ୍ମା ପ୍ରାପ୍ତ ହେଉଛନ୍ତି ସେ ଆଂଶିକ ଭାବ। ତେଣୁ ତା ମଧ୍ୟ ହେଉଛନ୍ତି ଶିବଜୀ। ଶିବଜୀଙ୍କର ଆଉ 5 ଗୁଣ ରହିଛି। ସେ 5 ଗୁଣ ବ୍ରହ୍ମାଠାରୁ ଅଧିକ 5 ଗୁଣ ଏବଂ ତାପରେ ଶିବଜୀଙ୍କର ଉଦୟ ଆସୁଛନ୍ତି ଯେ ବିଷ୍ଣୁ ଦତ୍ତ। ଯେତେ ବିଷ୍ଣୁ ଦତ୍ତ ଅଛନ୍ତି ସମସ୍ତଙ୍କର ଆଉ 5 ଗୁଣ ଅଧିକ ଅଛି। ତେଣୁ 60 ଗୁଣ ପର୍ଯ୍ୟନ୍ତ ବିଷ୍ଣୁଙ୍କର ଶକ୍ତି ରହୁଛି ଏବଂ ତା ଉପରେ ଭଗବାନ କୃଷ୍ଣଙ୍କର ଶକ୍ତି ରହୁଛି। 4 ଗୁଣ ଅଧିକ ରହୁଛି। ପ୍ରେମ ମାଧୁରୀ, ଲୀଳା ମାଧୁରୀ, ବଂଶୀ ମାଧୁରୀ ଏବଂ ରୂପ ମାଧୁରୀ ଏ 4 ମାଧୁରୀରେ ଭଗବାନ କୃଷ୍ଣଙ୍କ ସହିତ କେହି ସମାନ ହେଇପାରିବେ ତାଙ୍କ ଉଦ୍ଧ କଥା କ'ଣ କୁହାଯାଏ। ତେଣୁ ଭଗବାନ କୃଷ୍ଣଙ୍କୁ କୁହାଯାଉଛି ଭଗବାନ କହୁଛନ୍ତି ସମ ଅସମର୍ଥ ତତ୍ତ୍ୱ ଭଗବାନଙ୍କ ସହିତ କେହି ସମାନ ହେଇପାରିବେ ନାହିଁ କି କେହି ଉର୍ଦ୍ଧକୁ ଯାଇପାରିବେ ଅସମର୍ଥ ତତ୍ତ୍ୱ ସେଥିରେ କହିଛି। ତେଣୁ ଭଗବାନ କୃଷ୍ଣଙ୍କର ଯେଉଁ ଏଇସବୁ 4 ଗୁଣ ରହିଛି ଅଧିକା ଏକ୍ସଟ୍ରା ରହିଛି ସେ ଭଗବାନଙ୍କ ମଧ୍ୟ ତା ଦେହରେ ଖୁବ୍ ତଫାତ ରହିଛି। ସେଥିପାଇଁ ମହାପ୍ର କହିଲେ ଯେ ଆରାଧ୍ୟ ଭଗବାନ ବ୍ରଜେ ସେତନ୍ଦ ଭଗବାନଙ୍କର ଯେଉଁ ଲୀଳା ସବୁ କରନ୍ତି ଭଗବାନ ଆମର ଆସିବ ଜନ୍ମାଷ୍ଟମୀ ଆସିବ ତାଙ୍କୁ ସେ ବର୍ଣ୍ଣନା କରାଯିବ ଭଗବାନଙ୍କର ଲୀଳା ସବୁ। ତେଣୁ ଭଗବାନ ପ୍ରଥମେ ଆବିର୍ଭାବ ହେଉଛନ୍ତି ବଂଶୀ ମାନେ ମଥୁରାର ଯେଉଁ ବନ୍ଦୀଶାଳାରେ କଂସଙ୍କର ବନ୍ଦୀଶାଳାରେ ସେ ଜନ୍ମ ଆବିର୍ଭାବ ହେଉଛି ଭଗବାନ। ତେଣୁ ଇଏ ଗୋଟେ ବିସ୍ମୟ କାରଣ ବିସ୍ମୟ ରହିଛି ମାନେ ଭଗବାନ ଯିଏ ହେଉଛନ୍ତି ପୂର୍ଣ୍ଣ ମୁକ୍ତ ସେ ପୁଣି ବନ୍ଦୀଶାଳାରେ ଆବିର୍ଭାବ ହେଉଛନ୍ତି ସେଥିପାଇଁ ବସୁଦେବ ବିସ୍ମୟ ହେଇଯାଉଛି ମାନେ ସେ ବିସ୍ମିତ ହେଇଯାଉଛି। ଭଗବାନ ଯେ ସର୍ବଦା କଲା ସେ ପୁଣି ସୀମିତ ଭାବରେ ଆବିର୍ଭାବ ହେଉଛନ୍ତି। ଏସବୁ 4 ବିସ୍ମୟ ରହିଛି ବିଶ୍ୱ ଚତୁର୍ଥ ତାଙ୍କ ଭାଷା କହୁଛନ୍ତି 4 ଭାବରେ ସେ ବିସ୍ମିତ ହେଇଯାଉଛନ୍ତି ଭଗବାନଙ୍କର ଏଇ ଯେଉଁ ଲୀଳା କହୁଛନ୍ତି। ତେଣୁ ଭଗବାନଙ୍କର ଏଇ ଯେଉଁ ମଥୁରା ଲୀଳା କୁହାଯାଇଛି ଏଇ ମଥୁରାରୁ ସେ ଯାଉଛନ୍ତି ବୃନ୍ଦାବନକୁ ଯାଉଛନ୍ତି। ତେଣୁ ବୃନ୍ଦାବନ ଲୀଳା ଭଗବାନଙ୍କର ଯେତେ ଲୀଳା ଅଛି ସବୁଠାରୁ ଶ୍ରେଷ୍ଠ ଲୀଳା ହେଉଛି ବୃନ୍ଦାବନ ଲୀଳା। ସେଥିପାଇଁ କୃଷ୍ଣଦାସ କବିରାଜ ସେ ତାଙ୍କର କହିଲେ ଯେ ଜୟ ଜୟ ଜ୍ୱଳରସ ସର୍ବରସ ସାର ପରକିଆ ଭାବେ ଯାହା ବ୍ରଜକୁ ପ୍ରଦାନ ଭଗବାନଙ୍କର ଯେଉଁ ଗୋପୀମାନଙ୍କ ସହିତ ରାଧାରାଣୀଙ୍କ ସହିତ ଯେଉଁ ଲୀଳା ସବୁ ହେଇଥିଲା ସେଇଟା ହେଉଛି ସର୍ବ ଉଜ୍ଜଳ ରସ ସବୁଠାରୁ ଯେତେ ଉନ୍ନତ ଉଜ୍ଜଳ ରସ ବୋଲି କୁହାଯାଉଛି ଇଏ ହେଉଛି ସବୁଠାରୁ ଶ୍ରେଷ୍ଠ ରସ ଭଗବାନ ଭଗବାନଙ୍କ ସହିତ ରସ ବୈଶ ସବୁକିଛି ରସ ଭଗବାନଙ୍କର ରହିଛି ସେ ରସକୁ ତାକୁ 12 ଦ୍ୱାଦଶ ପ୍ରକାର ରସ ରହିଛି। ତେଣୁ ସେ ଯେଉଁ ପରତ୍ୟାଗ ଭାବରେ ଯେଉଁ ପ୍ରଜାରେ ଯେଉଁ ବିଳାସ କରିଥିଲେ ସେ ହେଉଛି ଶ୍ରେଷ୍ଠ ଉନ୍ନତ ଉଜ୍ଜଳ ରସ ବୃନ୍ଦାବନରେ ସେଥିପାଇଁ କୁହାଯାଉଛି ଭଗବାନଙ୍କର ବୃନ୍ଦାବନ ଆସିକି ତାପରେ 11 ବୃନ୍ଦାବନ ସେ ରହିଛନ୍ତି ଏବଂ ତାପରେ ସେ ମଥୁରାକୁ ଯାଇଛନ୍ତି। ତେଣୁ ମଥୁରାରେ ଭଗବାନ ସିଏ ହେଉଛନ୍ତି ମଥୁରାରେ ସେ ପୁଣି ତାଙ୍କର ବିଭିନ୍ନ ଲୀଳା କରିସାରିଲା ପରେ ତାପରେ ସେ ଦ୍ୱାରକାକୁ ଯାଇଛନ୍ତି। ତେଣୁ ଏହିଭଳି ଭାବରେ ଭଗବାନଙ୍କର ମଥୁରା ଲୀଳା, ବୃନ୍ଦାବନ ଲୀଳା ଏବଂ ଦ୍ୱାରକା ଲୀଳା 3 ପ୍ରକାର ଲୀଳା ରହିଛି। ଭଗବାନ ସେ କହିଲେ ଭଗବାନ ସବୁ ମଥୁରାରେ ଭଗବାନ ସବୁ ଦ୍ୱାରକାରେ ପୂର୍ଣ୍ଣ, ମଥୁରାରେ ପୂର୍ଣ୍ଣତର ଏବଂ ବୃନ୍ଦାବନ ସବୁ ପୂର୍ଣ୍ଣତର। ତେଣୁ ମଥୁରା ଏବଂ ଦ୍ୱାରକାରେ ଯେଉଁ ଭଗବାନ ରହନ୍ତି ଆମର ବର୍ଣ୍ଣନା କରାଯାଇଛି ଯେ ମାନେ ଯେତେବେଳେ ବିଦୁରକୁ ଦେଖିଲେ ବିଦୁରକୁ ଦେଖିଲେ ସେତେବେଳେ ସେ ଭଗବାନଙ୍କର ପଚାରୁଛନ୍ତି ଭଗବାନ ବିଷୟରେ ଭଗବାନଙ୍କର କ'ଣ ସବୁ ସମାଚାର କ'ଣ ସେଥିପାଇଁ ସେତେବେଳେ ମାନେ ଉଦ୍ଧବ କହୁଛନ୍ତି ଯେ ଯାଦବମାନେ ଭଗବାନଙ୍କୁ ପୂର୍ଣ୍ଣ ଭାବରେ ଜାଣିପାରିଲେନି ଯେଉଁମାନେ ଦ୍ୱାରକା ରହୁଥିଲେ ସେଥିପାଇଁ ସେ କହୁଛନ୍ତି ଦୁର୍ଗବଳ ଲୋକୟମ୍ ଯାଦବର ନିତରାନ୍ତି ଯେ ସମ୍ବସିତ ନକୁ ହରି ମୀନା ଇବ ଉଡ଼ୁପ ଦୁର୍ବଳ ବୋଲି କହୁଛନ୍ତି ଉଦ୍ଧବ କହୁଛନ୍ତି ବିଦୁର କହୁଛନ୍ତି ଯେହେତୁ ଯାଦବ ମାନେ ଭଗବାନଙ୍କ ସହିତ ଲୀଳା କରିଛନ୍ତି, ସେ ଶହେ ଶହେ ବର୍ଷରୁ ଅଧିକ ଭଗବାନ ଦ୍ୱାରକାରେ ରହିଥିଲେ, ଟୋଟାଲ 125 ବର୍ଷ ଯେଉଁ ରହିଛି ମଥୁରା ବୃନ୍ଦାବନ ବିଷୟରେ ରହିଲେ 11 ବର୍ଷ, ମଥୁରାରେ 12-13 ବର୍ଷ ରହିଛନ୍ତି, ତାପରେ ଆଉ ସବୁ ସେ ଦ୍ୱାରକାରେ କଟେଇଛନ୍ତି। କିନ୍ତୁ 125 ବର୍ଷ ଭିତରେ 100 ବର୍ଷରୁ ଅଧିକ ଲୀଳା କରିଛନ୍ତି ଭଗବାନ ଦ୍ୱାରକାରେ। କିନ୍ତୁ ଉଦ୍ଧବ କହୁଛନ୍ତି ଯେ ଏଇ ଯାଦବ ମାନେ ବହୁତ ଦୁର୍ଭାଗ୍ୟ ଦୁର୍ଭାଗ୍ୟଗତ ଲୋକ, ଯାଦବ ନିତରାମ ଯାଦବ ମାନେ ପ୍ରକୃତ ଦୁର୍ଭାଗ୍ୟ। କାହିଁକି ନା ଯେ ସଙ୍ଗ ସତ ନବିନ୍ଦୁ ହରି ଭଗବାନ ସହିତ ବାସ କରୁଛନ୍ତି କିନ୍ତୁ ସେ ତାଙ୍କୁ ଜାଣିପାରୁନାହାନ୍ତି। ନବିନ୍ଦୁ ହରି ମୀନା ଇଙ୍ଗ ଉଣ ଉଦାହରଣ ଦେଉଛନ୍ତି କିଭଳି ଭାବରେ ନା ମୀନ ମାନେ ଯେମିତି କ୍ଷୀର ସମୁଦ୍ରରେ ଚନ୍ଦ୍ର ରହିଛନ୍ତି, ତ କ୍ଷୀର ସମୁଦ୍ରରୁ ଯେତେବେଳେ ସମୁଦ୍ର ମନ୍ଥନ ହେଇଛି ସମୁଦ୍ର ମନ୍ଥନ ହେଲେ ଆମର ସରିଯାଇଛି, ସେଥିରେ ଅବଶ୍ୟ ଚନ୍ଦ୍ରଙ୍କ ଆଳିବା କଥା କୁହାଯାଏନି। 14 ରତ୍ନ ଯେଉଁ ବାହାରିଛନ୍ତି ତା ଦେହରୁ 11 ବିଷୟରେ କୁହାଯାଇଛି, 3 ବିଷୟରେ କୁହାଯାଏନି, ସେ ଚନ୍ଦ୍ର ଜଣେ ଅଛନ୍ତି ତା ଦେହରେ। କିନ୍ତୁ ଚନ୍ଦ୍ର ଆପଣ ପାଇଛନ୍ତି, ଚନ୍ଦ୍ର ରହିଛନ୍ତି ଶିବଜୀଙ୍କର ଜଟାରେ ସେ ସ୍ଥାନ ପାଇଛନ୍ତି। ତେଣୁ ଯେଉଁମାନେ ମୀନ ଯେଉଁ କ୍ଷୀର ସମୁଦ୍ରରେ ଯେଉଁ ମୀନମାନେ ଅଛନ୍ତି ବା ମତ୍ସ୍ୟମାନେ ଅଛନ୍ତି ମାଛମାନେ ଅଛନ୍ତି, ସେମାନେ ଯେତେବେଳେ ଚନ୍ଦ୍ରକୁ ଦେଖନ୍ତି ସେମାନେ କ'ଣ ଭାବନ୍ତି ନା ଇଏ ଆମ ଭଳି ଗୋଟେ ମୀନ କିନ୍ତୁ ଟିକେ ଉଜ୍ଜଳ, ଏଇଭଳି ଭାବ ମୀନ ହେବ ଉଡ଼ୁକ ବୋଲି କୁହାଯାଏ। ତେଣୁ ଭଗବାନ ସେଥିରେ କହିଛନ୍ତି ଭଗବାନ ହେଉଛନ୍ତି ଦ୍ୱାରକାରେ ପୂର୍ଣ୍ଣ, ମଥୁରାରେ ସେ ହେଉଛନ୍ତି ପୂର୍ଣ୍ଣତର, ଆଉ ଟିକେ ଅଧିକ ଉଦ୍ଭାସ ଯାଇଛନ୍ତି ଭଗବାନଙ୍କୁ ମଥୁରାବାସୀମାନେ ଆଉ ଟିକେ ତାଙ୍କୁ ଅଧିକ ଜାଣିଛନ୍ତି, ଦ୍ୱାରକାବାସୀମାନେ ଅଧିକ ସେମାନେ ଏବଂ ବୃନ୍ଦାବନବାସୀମାନେ ଭଗବାନଙ୍କୁ ପୂର୍ଣ୍ଣ ଭାବେ ଜାଣିଛନ୍ତି। କ'ଣ ପୂର୍ଣ୍ଣ ଭାବେ ଜାଣିଛନ୍ତି ନା ସେ ଭଗବାନ ନୁହନ୍ତି, ବୃନ୍ଦାବନବାସୀମାନେ କେବେ ଜାଣନ୍ତି ସେ ହେଉଛନ୍ତି ଭଗବାନ ବୋଲି। ଇଏ ବହୁତ ଅଦ୍ଭୁତ ସବୁ ତତ୍ତ୍ୱ ସବୁ ରହିଛି। ସେଥିପାଇଁ ମହାପୁରୁ କହିଲେ ଯେ ଯେଉଁ ଯେତେ ଆରାଧନା ଅଛି ଆରାଧ୍ୟ ଭଗବାନ ବ୍ରଜେଶ୍ୱର, ସେଥିପାଇଁ ଭଗବାନଙ୍କୁ ବ୍ରଜେଶ୍ୱର ବୋଲି କୁହାଯାଉଛି, ମଥୁରେଶ୍ୱର ବା ଦ୍ୱାରକେଶ ଦ୍ୱାରପତି ହିସାବରେ କୁହାଯାଏ ବ୍ରଜେଶ୍ୱର। ମଥୁରାରେ ଏବଂ ଦ୍ୱାରକାରେ ଯେଉଁ ଭଗବାନ ଲୀଳା କରନ୍ତି ସେ ତାଙ୍କର ବାସୁଦେବ ରୂପରେ ଲୀଳା କରନ୍ତି, ଭଗବାନଙ୍କ ଆଦିକୃଷ୍ଣ କହିଥିଲେ ସେଦିନ ଯେ ଭଗବାନଙ୍କ ଯେଉଁ ବିସ୍ତାର ସବୁ ଆସୁଛନ୍ତି, ଭଗବାନଙ୍କ ପ୍ରଥମ ବିସ୍ତାର ହେଉଛନ୍ତି ବଳରାମ, ବଳରାମଙ୍କର ସଂକର୍ଷଣ ଚାରି ଚତୁର୍ଭୁଜ ଆସୁଛନ୍ତି, ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅମୃତ ଏ ପ୍ରଥମ ଚତୁର୍ଭୁଜ ଆସୁଛନ୍ତି, ତାଙ୍କ ପୁଣି ସଂକର୍ଷଣର ଆଉ ଗୋଟେ ଚତୁର୍ଭୁଜ ଆସୁଛନ୍ତି ସେ ଦ୍ୱିତୀୟ ଚତୁର୍ଭୁଜ, ଏବଂ ଦ୍ୱିତୀୟ ଚତୁର୍ଭୁଜ ଯେଉଁ ସଂକର୍ଷଣ ତାଙ୍କ ପାଖରୁ ବିଭିନ୍ନ ଅବତାର ସବୁ ଆସୁଛନ୍ତି, କାରଣଦେବ ସାହି ବିଷ୍ଣୁ ଆସୁଛନ୍ତି, ତାଙ୍କର ଗର୍ଭଦେବ ସାହି ବିଷ୍ଣୁ ଆସୁଛନ୍ତି, ଗର୍ଭଦେବ ସାହି ବିଷ୍ଣୁ କ୍ଷୀରଦେବ ସାହି ବିଷ୍ଣୁ ଆସୁଛନ୍ତି, ଏବଂ କ୍ଷୀରଦେବ ସାହି ବିଷ୍ଣୁର ବିଭିନ୍ନ ଅବତାର ସବୁ ଆସୁଛନ୍ତି। ଯେତେ ଅବତାର ସବୁ ଆସିବେ ଆମେ ଦେଖିବା, ଏଇ ଯେଉଁ ଆସିବ ଆମର ଜନ୍ମାଷ୍ଟମୀ ଆସିବ ସେତେବେଳେ ବର୍ଣ୍ଣନା କରାଯିବ, ମାନେ ବର୍ଣ୍ଣନା କରାଯିବ ଭାଗବତ ମଧ୍ୟରେ ବର୍ଣ୍ଣନା କରାଯାଇଛି ଯେ ଯେତେବେଳେ ଧରଣୀ ଦେବୀ ଯେତେବେଳେ ଧାରାକାନ୍ତ ହେଇଯାଇଛି ସେତେବେଳେ ସେ ଗୋଟେ ଗାଧୀ ରୂପରେ ଆସିକିରି ବ୍ରହ୍ମାଙ୍କ ପାଖରେ ଆଶ୍ରୟ ନେଇଛି, ଏବଂ ବ୍ରହ୍ମା ତାକୁ ନେଇକିରି ଭଗବାନ ତାକୁ ଯିବେ, ତତ୍ର ଗତ୍ୱା ଜଗନ୍ନାଥନ ଦେବଦେବ ଉଷା କବି ପୁରୁଷ ପୁରୁଷ ସୂତ୍ରେଣ ଉପସ୍ଥରେ ସମାହିତ। ବ୍ରହ୍ମା ତାକୁ ନେଇକିରି ଶିବଜୀ ଇତ୍ୟାଦି ସମସ୍ତ ଦେବତାଙ୍କୁ ନେଇକିରି କ୍ଷୀର ସାଗରରେ ତଟରେ ରହିକିରି ଭଗବାନଙ୍କର ଆରାଧନା କରିବେ, ଗୋବିନ୍ଦମ ପୁରୁଷୋତ୍ତମ ବିଭିନ୍ନ ପ୍ରକାର ପୁରୁଷ ସୂତ୍ର ମନ୍ତ୍ର ଇତ୍ୟାଦି ମଧ୍ୟରେ ବ୍ରହ୍ମା ସବୁ ଭଗବାନଙ୍କ ଆରାଧନା କରେ। ତେଣୁ ସେଇଠୁ ଆସିବେ ବିଭିନ୍ନ ଅବତାର ସବୁ ଆସୁଛନ୍ତି, ତେଣୁ ମଥୁରା ଏବଂ ଦ୍ୱାରକାରେ ଯେଉଁ ଭଗବାନଙ୍କର ଲୀଳା ସବୁ ହେଉଛି ସେ ହେଉଛି ଏଇ ବାସୁଦେବ ଉପରେ ସେ ଲୀଳା କରିଛନ୍ତି। ଆମର ହରିବର୍ଷ ବର୍ଣ୍ଣନା କରିଛି ଆମର ସୁଷମ ବୋର ସେ ମହାରାଜ କୁହନ୍ତି ଭଗବାନ ଯେତେବେଳେ ଆସିଲେ ସେ ଯେତେବେଳେ ମଥୁରା ବୃନ୍ଦାବନ ଯାଉଛନ୍ତି ବୃନ୍ଦାବନ ସେ ସମୟରେ ନନ୍ଦ ମହାରାଜ ମଧ୍ୟ ଜନ୍ମ କରିଛନ୍ତି, ମାନେ ନନ୍ଦ ମହାରାଜ ଆମର ଯେଉଁ ଯଶୋଦା ସେ ଯେଉଁ ଗର୍ଭ ଦେଇ ପ୍ରଦାନ କରିଛନ୍ତି ସେ ହେଉଛନ୍ତି ଗୋଟେ ଝିଅ ବୋଲି କୁହାଯାଉଛି, ଗୋଟେ କନ୍ୟା ସନ୍ତାନକୁ ବସୁଦେବ ଆଣିଲେ, କିନ୍ତୁ ପ୍ରକୃତ ସେଠି ଦୁଇ ଜଣ ଥିଲେ, ସେଠି ଭଗବାନ କୃଷ୍ଣ ଅଛନ୍ତି ଏବଂ ଯୋଗମାୟା ମଧ୍ୟ ଅଛନ୍ତି, ଯୋଗମାୟା ସେଠି ଆବିର୍ଭାବ ଅଛି। ତେଣୁ ଇଏ ଯେତେବେଳେ ବସୁଦେବ ପିଛା ଦେଖୁଛନ୍ତି ଗୋଟିଏ ଝିଅକୁ ଦେଖୁଛନ୍ତି, ସିଏ ଆଉ ଅନ୍ୟ ପୁଅ ମାନେ ଭଗବାନଙ୍କୁ ସେଠି ଦେଖିପାରୁନାହାନ୍ତି, ହରିବଂଶରେ ସେ ବର୍ଣ୍ଣନା କରାଯାଇଛି। ତେଣୁ ବସୁଦେବ ଯେତେବେଳେ ଆସିଲେ ସିଏ କ'ଣ କଲେ ନା ତାଙ୍କର ଯେଉଁ ପୁତ୍ର ଥିଲେ ଯେଉଁ ପୁତ୍ରକୁ ସେ ଆଣିକି ଆସିଥିଲେ ଯେଉଁ ପୁତ୍ର ଆବିର୍ଭାବ କେମିତି ହେଇଥିଲେ ନା ଚତୁର୍ଭୁଜ ରୂପରେ ଆବିର୍ଭାବ ହେଇଥିଲେ, କଂସଶାଳାରେ ଯେତେବେଳେ ଭଗବାନ ଆବିର୍ଭାବ ହେଇଥିଲେ ସେତେବେଳେ ସେ ଗୋଟେ ଛୋଟ ବାଳକ ସାମାନ୍ୟ ବାଳକ ଉପରେ ଆସିନଥିଲେ। ସେ ପ୍ରଥମେ ଚତୁର୍ଭୁଜ ମାନେ ଚାରି ବାହୁ ଧରିକି ମାନେ କଣ ଶଙ୍ଖ ଚକ୍ର ଗଦା ପଦ୍ମ ଏଇଭଳି ଭାବରେ ସେ ଆବିର୍ଭାବ ହେଇଥିଲେ ଭଗବାନ। ସେଥିପାଇଁ ସେ ବିଷ୍ଣୁ ପ୍ରକାଶ କରିଛନ୍ତି, ଚାରୋଟି ଅଦ୍ଭୁତ ଲୀଳା ସେ ପ୍ରକାଶ କରିଛନ୍ତି, ବିଷ୍ଣୁ ଚକ୍ରଛନ୍ତି। ତେଣୁ ଯଶୋଦା ଯେତେବେଳେ ସେ ପ୍ରେରଣା ପାଇଲେ ସେ ଭଗବାନଙ୍କ ସହ ମତେ ନେଇକିରି ଛାଡ଼ି ଆସେ, ଗୋକୁଳରେ ଛାଡ଼ି ଆସେ। ତେଣୁ ସେତେବେଳେ ସେ ଗୋକୁଳ ଛାଡ଼ି ସେତେବେଳେ ସେ ଦେଖିଛନ୍ତି ଗୋଟେ କନ୍ୟା ସନ୍ତାନ ରହିଛି, ସେ ଆକୁ ଦେଖିପାରୁନାହାନ୍ତି, କାହାକୁ ମାନେ ଭଗବାନ ସେ କୃଷ୍ଣ ଅଛନ୍ତି ସେ ଦେଖିପାରୁନାହାନ୍ତି, ସେ ଯାହା ସନ୍ତାନ ଲାଭ କରିଛନ୍ତି ଜନ୍ମ ଦେଇଛନ୍ତି ଯଶୋଦା। ତେଣୁ ଇଏ କ'ଣ କଲେ ଯେତେବେଳେ ଯଶୋଦା ସେ ପୁଅକୁ ରଖିଦେଲେ, ତାଙ୍କର ଯେଉଁ ମଥୁରାଣୀ ଯେଉଁ ଆଣିଥିଲେ କୃଷ୍ଣଙ୍କୁ ରଖିଦେଲେ, ସେତେବେଳେ ସେଇ କୃଷ୍ଣଙ୍କ ସହିତ ଆମର ଯେଉଁ ଭଗବାନ ଅରିଜିନାଲ ଯେ ପ୍ରକୃତ କୁଳ କୃଷ୍ଣ ଯିଏ ସେ ତାଙ୍କ ସହିତ ମିଶିକି ରହିଲେ। ତେଣୁ ସେ ଯେଉଁ ଯୋଗମାୟାକୁ ଆଣିକି ଆସିଲେ, ସେ ଯୋଗମାୟାକୁ ଆଣିକି ଆସିଲେ, ଯୋଗମାୟା ଯେତେବେଳେ ସେଠି ପହଞ୍ଚିଲେ ମଥୁରାରେ ପହଞ୍ଚିଲେ, ସେତେବେଳେ ସେ ଯେତେବେଳେ କଂସ ତାର ଦର୍ଶନ ସେତେବେଳେ ସେ ଯୋଗମାୟା ସନ୍ତାନ ହେଇଯାଇଛନ୍ତି ଏବଂ ବହିରଙ୍ଗ ମାୟା ଯେଉଁ ବହିରଙ୍ଗା ସେଠି ଦୁର୍ଗା ଦେବୀ ସବୁ ପ୍ରକଟ ହେଇଛନ୍ତି। ଯେତେବେଳେ କଂସ ସେ କନ୍ୟାକୁ ହତ୍ୟା କରିଛନ୍ତି, ସେ ସମୟରେ ସେ ଅଷ୍ଟଭୁଜା ବା ଦଶଭୁଜା ଧାରଣ କରିକିରି ସେ ଦୁର୍ଗା ମୂର୍ତ୍ତି ଧାରଣ କରିଛନ୍ତି ଏବଂ ସିଏ ପ୍ରଶ୍ନ କରିଛନ୍ତି ଯେ ତମେ ଏଇ ଯେଉଁ ସବୁ ପିଲାମାନଙ୍କ ପ୍ରତି ଅତ୍ୟାଚାର କରୁଛ ଏଇଟା ବନ୍ଦ କର। ତେଣୁ ଭଗବାନ ଏଠି ଯେଉଁ ବୃନ୍ଦାବନରେ ଯେଉଁ ଭଗବାନ ନିରାକରଣ ବିଷୟ ହେଉଛନ୍ତି କୁଳ ଭଗବାନ, ସେଥିପାଇଁ ଆମର ଶାସ୍ତ୍ର ବର୍ଣ୍ଣନା କରାଯାଇଛି, ବ୍ରହ୍ମସଂହିତାରେ ମଧ୍ୟ ବର୍ଣ୍ଣନା କରାଯାଇଛି ଯେ ବୃନ୍ଦାବନ ପରିତ୍ୟାଜ୍ୟ ପାଦମ ଏକମ୍ ନାଗଛୁ, ଭଗବାନ ବୃନ୍ଦାବନ ସବୁବେଳେ ପାଇଁ ରହିଛି, ବୃନ୍ଦାବନ ସେ ତ୍ୟାଗ କରି କୁଆଡ଼େ ଯାଆନ୍ତି ନାହିଁ। କିନ୍ତୁ ପ୍ରକଟ ଲୀଳାରେ ସେ ଦେଖୁଛନ୍ତି ଯେ ଭଗବାନ ବୃନ୍ଦାବନ ଛାଡ଼ି ପଳେଇ ଯାଇଛନ୍ତି, ରାଧାରାଣୀ ଗୋପୀମାନେ ଏମାନେ ସବୁ ଭଗବାନଙ୍କ ବିରହରେ କେମିତି ବିଳାପ କରୁଛନ୍ତି। ଭାଗବତ ଦଶମ ସ୍କନ୍ଧ ଏକତିରିଶ ଅଧ୍ୟାୟରେ ଗୋପୀ ଗୀତରେ ସେ ବର୍ଣ୍ଣନା କରାଯାଇଛି, ଭଗବାନ ବିରହରେ ସେମାନେ ବିଳାପ କରୁଛନ୍ତି, ଯଦିଓ ପ୍ରକୃତରେ ଭଗବାନ ସେ ବୃନ୍ଦାବନରେ ଅଛନ୍ତି। ଏବଂ ଗଣ ତତ୍ତ୍ୱ ଏସବୁ ସହଜରେ ଜାଣି ହେଉନି, ସେଥିପାଇଁ ଭଗବାନ କହିଲେ ମନୁଷ୍ୟାନ ସହସ୍ରେଶୁ କଶ୍ଚିତ ଯତ୍ର ଶୁଦ୍ଧ ହେ ଯତତା ସିଦ୍ଧାନା କଶ୍ଚିନ ମାନ ବ୍ୟକ୍ତି କରିବେ। ଭଗବାନଙ୍କ ତତ୍ତ୍ୱ ଏତେ ସହଜରେ ଜାଣିପାରିବେନି, କୋଟିଶ୍ୱର ବି ମହାମାନେ ବୋଲି କହିଲେ ମହାରାଜ ଭାଗବତର ଷଷ୍ଠ ସ୍କନ୍ଧରେ କହୁଛନ୍ତି, କୋଟିଏ ଲୋକରେ ଜଣେ ଜାଣିବେ ଭଗବାନଙ୍କ ତତ୍ତ୍ୱ। ତେଣୁ ସେଥିପାଇଁ ଚୈତନ୍ୟ ମହାପ୍ରଭୁ କହିଲେ ଯେ ଆରାଧ୍ୟ ଭଗବାନ ରଜେଶ ତନ୍ୟ, ରଜେଶ ନନ୍ଦ ମହାରାଜଙ୍କର ଯେଉଁ ତନ୍ୟ ବା ଭଗବାନ କୃଷ୍ଣ ଯେଉଁ ହେଇଛନ୍ତି ସିଏ ହେଉଛନ୍ତି ସବୁବେଳେ ଶ୍ରେଷ୍ଠ ଆରାଧ୍ୟ। ତେଣୁ ସେ ଲୀଳାରେ ମଧ୍ୟ ଯେଉଁ ରହିଛି ତାଙ୍କ ଭିତରେ ଯେଉଁ ବିଭିନ୍ନ ପ୍ରକାର ତାଙ୍କର ବାଲ୍ୟ ପୌଗଣ୍ଡ କୈଶୋର ଏଇସବୁ ଲୀଳା ସବୁ ରହିଛି ବୃନ୍ଦାବନରେ, ସବୁଠାରୁ ଶ୍ରେଷ୍ଠ ଲୀଳା ହେଉଛି ଭଗବାନଙ୍କର ରାଧା କୃଷ୍ଣ ଯେଉଁ ରାସ ରାସଲୀଳା ସେଇଟା ହେଉଛି ସବୁଠାରୁ ଶ୍ରେଷ୍ଠ ଲୀଳା। ସେଥିପାଇଁ ଆମର ଯେଉଁ କୁନ୍ତିଦେବୀ ଯେଉଁ କହିଛନ୍ତି ଭଗବାନଙ୍କ ସ୍ତୁତି କରିଛନ୍ତି ଯେ କୃଷ୍ଣାୟ ବାସୁଦେବାୟ ଦେବିକୀ ନନ୍ଦନାୟ ଚ ନନ୍ଦ ଗୋପ କୁମାରାୟ ଗୋବିନ୍ଦାୟ ନମଃ ନମଃ। ଆମର କୃଷ୍ଣାଚାର ପୂଜାଙ୍କ ଭାଷାରେ କହୁଛନ୍ତି ଯେ ଭଗବାନ ହେଉଛନ୍ତି କୃଷ୍ଣ, କୃଷ୍ଣାୟ ବାସୁଦେବାୟ ଏବଂ ସେ ବସୁଦେବଙ୍କ ପୁତ୍ର ହିସାବରେ ଧନ୍ୟ ହୋଇଛନ୍ତି କୃଷ୍ଣାୟ ବାସୁଦେବ, କିନ୍ତୁ ତାଙ୍କଠାରୁ ଅଧିକ ଧନ୍ୟ କିଏ ହେଇଛନ୍ତି ନା ଦେବକୀ ନନ୍ଦନ ଆୟୋଜ ଦେବକୀ ନନ୍ଦନ ଦେବକୀଙ୍କର ଦେବକୀ ଆହୁରି ଅଧିକ ଭାଗ୍ୟପୂର୍ଣ୍ଣ, କାହିଁକି ନା ସେ ତାଙ୍କୁ ଗର୍ଭରେ ଧାରଣ କରିଛନ୍ତି, ତାଙ୍କୁ ସ୍ତନ୍ୟପାହ କରିଛନ୍ତି, ଏସବୁ କରିଛନ୍ତି ଆହୁରି ସେ ଅଧିକ ଭାଗ୍ୟପୂର୍ଣ୍ଣ। କୃଷ୍ଣା ବାସୁଦେବ ଦେବକୀ ନନ୍ଦନ ଆୟୋଜ ନନ୍ଦଗୋପ କୁମାର ତାଙ୍କଠାରୁ ଅଧିକ ଭାଗ୍ୟବାନ ହେଉଛନ୍ତି ନନ୍ଦ ନନ୍ଦଗୋପ ନନ୍ଦ ମହାରାଜ, ସେ ତାଙ୍କର ପିତା ହିସାବରେ ବାତ୍ସଲ ପ୍ରେମ ପ୍ରଦାନ କରିଛନ୍ତି, ସେ ହେଉଛନ୍ତି ନନ୍ଦଗୋପ କୁମାର ଏବଂ ତାଙ୍କଠାରୁ ଆହୁରି ଅଧିକ ଭାଗ୍ୟବତ କିଏ ନା ନନ୍ଦଗୋପ କୁମାର ଗୋବିନ୍ଦା ନମନ ଗୋବିନ୍ଦ, ଯେଉଁମାନେ ଗାଧୀ ଇତ୍ୟାଦି ସବୁ ରହିଛନ୍ତି ବା ଭଗବାନଙ୍କର ଯେଉଁମାନେ ସଫା ଇତ୍ୟାଦି ରହିଛନ୍ତି ସେମାନେ ତାଙ୍କଠାରୁ ଅଧିକ ବାତ୍ସଲ ବା ଆହୁରି ଅଧିକ ଭାଗ୍ୟବାନ ଗୋବିନ୍ଦା ନମନ। କିନ୍ତୁ ଏଠି ସେ ରାଧାରାଣୀ କଥା ବର୍ଣ୍ଣନା କରିନାହାନ୍ତି, କାହିଁକି କରିନାହାନ୍ତି ନା ଆମର ବିଶ୍ୱନାଥ ପଟ୍ଟନାୟକ କହୁଛନ୍ତି ଯେହେତୁ କୁନ୍ତିଦେବୀ ହେଉଛନ୍ତି ମାତୃସ୍ଥାନୀ, ସେ ବାସ୍ୟ ରସ ଭଗବାନଙ୍କ ସହ ସମ୍ବନ୍ଧିତ, ତେଣୁକରି ସେ ଗୋପୀଙ୍କର କଥା ସେଠି ବର୍ଣ୍ଣନା କରିନାହାନ୍ତି, ସେ ସେଇ ଶ୍ଳୋକରେ ସେଟାକୁ ନେଇନାହାନ୍ତି। ଯଦିଓ ରାଧାରାଣୀଙ୍କର ପ୍ରକୃତରେ ସବୁଠାରୁ ଶ୍ରେଷ୍ଠ ଭାଗ୍ୟବତୀ ମାନେ ଶ୍ରେଷ୍ଠ ଆରାଧନା ମାନେ ଭଗବାନଙ୍କର ଆରାଧନା କରିବା ଭିତରେ ଶ୍ରେଷ୍ଠ ଆରାଧନା କରୁଛନ୍ତି ରାଧାରାଣୀ, ସେଥିପାଇଁ ଅନୟା ରାଧିତ ବୋଲି କୁହାଯାଏ। ସୁଖଦେବ ଗୋସ୍ୱାମୀ ଯେତେବେଳେ ବର୍ଣ୍ଣନା କରୁଛନ୍ତି ଦଶମ ସ୍କନ୍ଧ ତିରିଶ ଅଧ୍ୟାୟରେ, ସେତେବେଳେ ସେ ରାଧାରାଣୀଙ୍କର ନାମ ନେଇନାହାନ୍ତି, ପରୋକ୍ଷ ଭାବରେ ରାଧାରାଣୀଙ୍କ ନାମ ନେଇଛନ୍ତି। ଅନୟା ରାଧିତ ନୌନ ଭଗବାନ ହରିଶ୍ୱର ଜନ୍ମ ବିହାର ଗୋବିନ୍ଦ ଜାଣୁ ନାହାନ୍ତି। ଆମେ ଏଇଥିରୁ ଜାଣିବା, ଆମର ବର୍ଣ୍ଣନା କରାଯାଇଛି ପ୍ରକୃତରେ ଯେଉଁ ରାସଲୀଳା ହେଇଥିଲା ତିରିଶ କୋଟି ଗୋପୀମାନେ ସେଠି ଥିଲେ, ତିରିଶ କୋଟି। ତେଣୁ ତାଙ୍କ ଭିତରେ ଭଗବାନ ସେମାନଙ୍କର ଯେତେ ଆନନ୍ଦ ପାଇପାରୁନାହାନ୍ତି, ରାଧାରାଣୀଙ୍କର ତାଙ୍କଠୁ ଅଧିକ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ଯେଉଁଥିପାଇଁ କି ସେ ଅନୟ ରାଧିତ ନୁହଁ। ସିଏ ଭଗବାନଙ୍କର ଯେଉଁଭଳି ଭାବରେ ଆରାଧନା କରିଛନ୍ତି ସେଭଳି ଆରାଧନା ଆଉ କେହି କରିନାହାନ୍ତି। ଅନୟ ରାଧିତ ନୁହଁ ଭଗବାନ ହରିଶ୍ୱର, ଭଗବାନ ଯେ କି ହରି ଯେ ଈଶ୍ୱର, ସେ ଜନ୍ମ ବିହାର ଗୋବିନ୍ଦ ଯାହାକୁ ନେଇକରି ସେ ତ୍ୟାଗ କରିଛନ୍ତି, ରାସସ୍ଥଳ ତ୍ୟାଗ କରିଛନ୍ତି, ଗୋଟେ ଏକାନ୍ତ ଜାମା ଗ୍ରହ ଗୋଟେ ଏକାନ୍ତ ସ୍ଥାନକୁ ଭଗବାନ ଯାଇଛନ୍ତି। ତେଣୁ ସେଥିରେ ଆମେ ଜାଣିବା ରାଧାରାଣୀଙ୍କର ଯୋଉ ଭଗବାନଙ୍କ ପ୍ରେମ, ସେ ପ୍ରେମଟା କେତେ ଉନ୍ନତ ପ୍ରେମ, ଯେଉଁ ପ୍ରେମକୁ ଭଗବାନ କୃଷ୍ଣ ମଧ୍ୟ ଜାଣିପାରିଲେ ନାହିଁ, ତାଙ୍କର ଲୋଭ ରହିଗଲା। ତେଣୁ ସେ ତା ପରେ ଆସିଲେ ଭଗବାନ ଚୈତନ୍ୟ ମହାପ୍ରଭୁରେ ଆସିଛନ୍ତି, ସେ କଥା ସେ ଚୈତନ୍ୟ ମନା କରାଯାଉଛି ଯେ ଶ୍ରୀରାଧାୟା ପ୍ରଣୟ ମହିମା କି ଦୁଃସମ୍ବା ମିଳିବା, ସ୍ୱାଦ୍ୟୁନାଦୃତ ମଧୁରିମା କି ଦୁଃସମ୍ବା ମଧ୍ୟ, ସୌଖ୍ୟ ଚାଷ ମଧୁଭବ କି ଦୃଶ୍ୟ ବ୍ୟକ୍ତିଲୋ ମା ତଦ୍ଭାବାଦ୍ୟା ସମଧନୀ ସଚିଦର୍ଭ ସିନ୍ଧୁ ମରିନ୍ଦୁ। ରାଧାରାଣୀଙ୍କର ଯୋଉ ପ୍ରେମ ସେ ଜିନିଷଟା କ'ଣ ସେ ଜାଣିପାରୁନାହାନ୍ତି। ଏଠି ଦୁଇ ପ୍ରକାର ପ୍ରେମ ରହିଛି, ଗୋଟେ ଆଶ୍ରୟ ଜାତୀୟ ପ୍ରେମ, ଆଉ ଗୋଟେ ହେଉଛି ବିଷୟ ଜାତୀୟ ପ୍ରେମ ବା ଆନନ୍ଦ। ଆମେ କହିବା ଭଗବାନ ସବୁ ବିଷୟ ପ୍ରେମ ବା ଆନନ୍ଦର ସେ ହେଉଛନ୍ତି ବିଷୟ, ତେଣୁ ସେ ଆଶ୍ରୟ ଜାତୀୟ ଆନନ୍ଦକୁ ସେ ବୁଝିପାରୁନାହାନ୍ତି। ରାଧାରାଣୀ ଯେଉଁପରି ଭାବରେ ଭଗବାନଙ୍କୁ ଆରାଧନା କରି ଯେଉଁଭଳି ଭାବରେ ଆନନ୍ଦ ପାଉଛନ୍ତି, ସେଟା କିଏ ଆନନ୍ଦ ସେ ଜାଣିପାରୁନାହାନ୍ତି। ସେଥିପାଇଁ ସେ କହୁଛନ୍ତି ଶ୍ରୀରାଧା ପ୍ରଣୟ ମହିମା କି ଦୁଃସମ୍ବା ମହିମା, ରାଧାଙ୍କର ଯେଉଁ ପ୍ରେମ କରୁଛନ୍ତି ପ୍ରଣୟ ଯେଉଁ କରୁଛନ୍ତି ସେଇଟା ତାର ମହିମା କିଭଳି ଭାବ। ତେଣୁକରି ଚୈତନ୍ୟ ମହାପ୍ରଭୁ କହିଛନ୍ତି ସେଇଟା ଯେ ଆରାଧ୍ୟ ଭଗବାନ ରଜେଶ ପ୍ରଣୟ, ସିଏ ହେଉଛନ୍ତି ସବୁଠାରୁ ଶ୍ରେଷ୍ଠ ଆରାଧନା, ଏବଂ ତାକୁ କିଭଳି ଭାବରେ ସବୁଠାରୁ ଶ୍ରେଷ୍ଠ ଆରାଧନା କିଏ କରିଥିଲେ ନା ରାଧାରାଣୀ କରିଥିଲେ। ତେଣୁକରି ତାଙ୍କର ଗୋଟେ ଲୋକ ରହୁଛି ସିଏ ଯେଉଁ ଆରାଧନା କରୁଛନ୍ତି ସେଇଟା କିଭଳି ଭାବରେ ତାର ମହିମା କିଭଳି ଭାବରେ ଶ୍ରୀରାଧାୟା ପ୍ରଣୟ ମହିମା କି ଦୁଃସମ୍ବା ମହିମା, ଏବଂ ସ୍ୱାଧ୍ୟ ଏନାଦ ମହିମା କି ଦୁଃସମ୍ବା ମହିମା, ସେ ଯେଉଁ ଭଗବାନଙ୍କୁ ଯେଉଁ ଆରାଧନା କରୁଛନ୍ତି ତା ଦ୍ୱାରା ଯେଉଁ ସ୍ୱାଦ ସେ ଆନନ୍ଦ ପ୍ରାପ୍ତ ହେଉଛନ୍ତି ସେଟା କିଭଳି ଭାବ, ସ୍ୱାଦ ଅଦ୍ଭୁତ ଅଦ୍ଭୁତ ମଧୁରିମା କିଭଳି ଭଗବାନଙ୍କର, ଏବଂ ସୌଖ୍ୟ ଚାଷ ମଧୁନୁଭବ କିଦୃଷ୍ଣ ବେଦୀ ଲୋଭା, ସେ ଯେଉଁ ଭଗବାନଙ୍କର ଅନୁଭବ କରିକିରି ସେ ଯେଉଁ ସୁଖ ପ୍ରାପ୍ତ ହେଉଛନ୍ତି ସେ ସୁଖ କିଭଳି ଭାବ, ସେ ଆଶ୍ରୟ ଜାତୀୟ ସୁଖ ସେଟା କିଭଳି ଭାବ, ଭଗବାନ ସେଟା ଜାଣିପାରୁନାହାନ୍ତି, ସେ ହେଉଛନ୍ତି ବିଷୟ ଜାତୀୟ ସୁଖ ପ୍ରାପ୍ତ ହେଉଛନ୍ତି। ତେଣୁ ତା ଭାବାଢ୍ୟ ସମଧନୀ ସଚିଗର୍ଭ ସିନ୍ଧୁ ମାରିନ୍ଦୁ, ସେଥିପାଇଁ ମହାପ୍ରଭୁ ଭଗବାନ ଆସିଲେ ସଚିଗର୍ଭ ସିନ୍ଧୁକୁ ଆଶ୍ରୟ କରି ସେ ଆସୁଛନ୍ତି, ଯେମିତି ଚନ୍ଦ୍ର ଯେମିତି ସମୁଦ୍ରକୁ ଆଶ୍ରୟ କରି ଆସନ୍ତି ସେଭଳି ଭାବରେ ଭଗବାନ ତାଙ୍କର ମାତା ସଚିଙ୍କର ଗର୍ଭକୁ ଆଶ୍ରୟ କରି ଆସୁଛନ୍ତି। ତେଣୁ ଇଏ ହେଉଛି ଯେତେ ଆରାଧନା ଅଛି, ଆରାଧନା ଯଦିଓ ବିଷ୍ଣୁ ଆରାଧନା କୁହାଯାଇଛି ଆରାଧନା ସର୍ବେଶା ବିଷ୍ଣୁ ଆରାଧନା କରମ, ସବୁଠୁ ଶ୍ରେଷ୍ଠ ଆରାଧନା ହେଉଛି ବିଷ୍ଣୁ ଆରାଧନା, କିନ୍ତୁ ସେଇ ବିଷ୍ଣୁ ତତ୍ତ୍ୱରେ ମଧ୍ୟ ବିଭିନ୍ନ ପ୍ରକାର ତଫାତ ରହିଛି। ସେଥିପାଇଁ ଚୈତନ୍ୟ ମହାପ୍ରଭୁ କହିଲେ ଯେ ଆରାଧ୍ୟ ଭଗବାନ ରଜେଶ କାଣ୍ଡ, ରଜେଶ କାଣ୍ଡ ବୋଲି କୁହାଯାଉଛି, ମଥୁରେଶ କୃଷ୍ଣ ବା ଦ୍ୱାରକେଶ କୃଷ୍ଣ ବୋଲି କୁହାଯାଏ, ବସୁଦେବ କାଣ୍ଡ ବୋଲି କୁହାଯାଏନି, କୁହାଯାଏ ବ୍ରଜେଶ କାଣ୍ଡ ବୋଲି କୁହାଯାଉଛି। ତେଣୁ ଭଗବାନ ପ୍ରକୃତରେ ବୃନ୍ଦାବନ ସବୁବେଳ ପାଇଁ ରହିଛନ୍ତି, ବୃନ୍ଦାବନ ତ୍ୟାଗ କରି ସେ କୁଆଡ଼େ ଯାଉନାହାନ୍ତି, କିନ୍ତୁ ପ୍ରକଟ ଲୀଳାରେ ସେସବୁ ଦେଖାଉଛନ୍ତି। ଭଗବାନ ଯେତେବେଳେ ବୃନ୍ଦାବନ ତ୍ୟାଗ କରି ଯାଉଛନ୍ତି ମଥୁରାକୁ, ସେ ପଠାଉଛନ୍ତି ଗଛ ଉଦ୍ଧବ ବ୍ରଜଙ୍କ ସୌମ୍ୟ ପ୍ରୀତି ନୌତମାଭ, ସେ ଉଦ୍ଧବକୁ ପଠାଉଛନ୍ତି ବୃନ୍ଦାବନକୁ ପଠାଉଛନ୍ତି, କାହିଁକି ସେ ନିଜେ କ'ଣ ଆସିପାରିନି, ଭଗବାନ କାହିଁକି ପଠାଉଛନ୍ତି ନା ବିରହ, ବିରହରେ କେମିତି ଭଗବାନଙ୍କର ଆରାଧନା କରାଯାଏ, ଯେତେ ଆରାଧନା ଅଛି ତା ଭିତରେ ଗୋଟେ ହେଉଛି ମିଳନରେ ଆରାଧନା ଆଉ ଗୋଟେ ବିରହରେ ଆରାଧନା, ଦୁଇ ପ୍ରକାର ଆରାଧନା ରହିଛି। ତେଣୁ ଆମର ଯେଉଁ ତତ୍ତ୍ୱ ରହିଛି ରୂପାଙ୍କ ତତ୍ତ୍ୱରେ, ଇଏ ହେଉଛି କ'ଣ ଗୋଟେ କ'ଣ ବିପ୍ରଳମ୍ବ, ବିପ୍ରଳମ୍ବ ଭାବ, ବିପ୍ରଣ ଭଗବାନଙ୍କ ବିରହରେ ଆମେ ଆରାଧନା କରୁଛୁ। हरे कृष्णा हरे कृष्णा 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 हरे 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 राम 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 ये विक्रम हरे भगवान का आराधना हे हरि भगवान जो शक्ति हरा आराधना कर हरि लक्ष्मी मान राधारण को प्रथम आड्रेस कर आने भगवान राम भगवान कृष्ण आराधना सेवार निजुक्त रही ये विक्रम भाव में भगवान प्रार्थना कर वीर भाव में भगवान प्रार्थना कर ସବୁ ଏସବୁ କରାଯାଉଛି। ତେଣୁ ସେଥିପାଇଁ ଆମର ଆଶିଷ ଗୌରବ ସେ ମହାରାଜ କହନ୍ତି କ୍ରାଇମ୍ ୟାସ୍ କ୍ରିଏଟେଡ୍ ଏ କ୍ରାଇମ୍ ସ୍କୁଲ ଏଇଠି ଓପନ୍ ଏ କ୍ରାଇମ୍ ସ୍କୁଲ ଏ କ୍ରାଇମ୍ ସ୍କୁଲ ଭଗବାନ ପାଇଁ କାନ୍ଦିବାକୁ ପଡିବ। ଭଗବାନ କାନ୍ଦିଲେ ପ୍ରକୃତରେ ସେଥିରେ ପ୍ରକୃତ ଆନନ୍ଦ ରହିଛି, ସେଥିରେ ପ୍ରକୃତ ଆମକୁ କାନ୍ଦୁଛି ମାନେ ଦୁଃଖରେ ଅଛି। ସେମାନେ କହିଯାଉଛି ଯେ ଯତ ଦେଖ ବୈଷ୍ଣବର ବ୍ୟବହାରିକ ଦୁଃଖ ନିଶ୍ଚୟ ଜାଣିନ ତାହା ପରମାନନ୍ଦ ସୁଖ। ମାନେ ସେମାନେ କଷ୍ଟ ପାଉଛନ୍ତି, ଦୁଃଖ ପାଉଛନ୍ତି, କାନ୍ଦୁଛନ୍ତି, କେତେବେଳେ ମାଧବେନ୍ଦ୍ରପୁର ପ୍ରଣାମ କରୁଥିଲେ ଭଗବାନ ପାଇଁ ଏଇ କିଙ୍କର ଏଇସବୁ ମାନେ ମାଧବେନ୍ଦ୍ରପୁରୀ କେତେବେଳେ ସେ ସମୟରେ ସେ ଭଗବାନ ପାଇଁ ପ୍ରଣାମ କରୁଥିଲେ। କିନ୍ତୁ ତାଙ୍କର ଶିଷ୍ୟ ଯେ ରାମଚନ୍ଦ୍ରପୁରୀ ସେ କହିଲେ ଭଗବାନ ପାଇଁ କାନ୍ଦୁଛ ନାହିଁ, ତମର ମୃତ୍ୟୁ ନାହିଁ, ତମ ଅବିନାଶୀ ତମର ମୃତ୍ୟୁ ନାହିଁ, ତମେ ଭଗବାନଙ୍କର ଚିନ୍ତା କର, ତମେ ଶୋକ କର। ଏଭଳି ଭାବରେ ସେ ଗୁରୁଦେବଙ୍କୁ ତାଙ୍କୁ ଉପଦେଶ ଦେଉଛନ୍ତି। ତେଣୁ ସେ ଉପେକ୍ଷିତ ହେଇଛନ୍ତି ମାଧବପୁରଠାରୁ, ସେ ଉପେକ୍ଷିତ ରାମଚନ୍ଦ୍ରପୁରୀ, ଯେଉଁଥିପାଇଁ ସେ ଚୈତନ୍ୟ ମହାପ୍ରଭୁ ମଧ୍ୟ ସମାଲୋଚନା କରିଛନ୍ତି। କିନ୍ତୁ ମାଧବପୁରଙ୍କର ଯେଉଁ ଆଉ ଜଣେ ଶିଷ୍ୟ ଥିଲେ ଈଶ୍ୱରପୁରୀ, ସେ ତାଙ୍କର ଗୁରୁଦେବଙ୍କର ମାନେ ବହୁତ ସେବା କରିଛନ୍ତି, ଯେଉଁଥିପାଇଁ କି ସେ ତାଙ୍କର କୃପା ପ୍ରାପ୍ତ ହେଇଛନ୍ତି, ଯେଉଁଥିପାଇଁ କି ଚୈତନ୍ୟ ମହାପ୍ରଭୁ ତାଙ୍କର ଶିଷ୍ୟ ରୂପରେ ଆସିଛନ୍ତି। जय श्री भागवतम की जय श्री गोपाल महाराज की जय श्री गुरुदेव की अनंत कोटि वैष्णव जनी दाई को प्रणाम दी।